ପାର୍କିନସନ୍ସ ରୋଗ ଏକ କ୍ରମାଗତ ଏବଂ କ୍ଷୟକାରୀ ସମସ୍ୟା ଜନିତ ରୋଗ ଯାହା ବ୍ୟକ୍ତିଙ୍କର ଅଙ୍ଗ ପ୍ରତ୍ୟଙ୍ଗ ସଞ୍ଚାଳନ ଉପରେ ପ୍ରଭାବ ପକାଇଥାଏ ଏବଂ ମାଂସପେଶୀର ସନ୍ତୁଳନତା ଏବଂ ନିୟନ୍ତ୍ରଣ ରକ୍ଷା କରିବାରେ ଅସୁବିଧା ହୋଇଥାଏ। ଶରୀରର ମାଂସପେଶୀକୁ ସଞ୍ଚାଳନ ଉପରେ ନିୟନ୍ତ୍ରଣ ବଜାୟ ରଖିଥିବା ଏକ ରାସାୟନିକ ପଦାର୍ଥ ଯାହା ଡୋପାମିନ୍ ନାମରେ ମସ୍ତିଷ୍କର ସ୍ନାୟୁକୋଷରୁ ସୃଷ୍ଟି ହୋଇଥାଏ ତାହା ନଷ୍ଟ ହୋଇଗଲେ ସାଧାରଣତଃ ଏହି ରୋଗର ବିକାଶ ଘଟିଥାଏ। ଏହା ସାଧାରଣତଃ ମଧ୍ୟମ କିମ୍ବା ବୃଦ୍ଧାବସ୍ଥା ସମୟରେ ଆରମ୍ଭ ହୋଇଥାଏ। ବୟସ ବଢ଼ିବା ସହିତ ଲକ୍ଷଣଗୁଡ଼ିକ ବଢ଼ିବାରେ ଲାଗେ। ଜିନ୍‌ରେ ବ୍ୟତିକ୍ରମ ହେଲେ ଏହି ରୋଗ ମଧ୍ୟ ଦେଖାଯାଇଥାଏ। ସେହି କ୍ଷେତ୍ରରେ ରୋଗ ସାଧାରଣତଃ ଯୁବାବସ୍ଥାରେ ମଧ୍ୟ ଦେଖାଯାଇପାରେ।